ओम शांति। 19 दिसंबर 2024 मसीहार अनमोल महावाक्य। मिठे बच्चे, एही पुरुषोत्तम संगम जुग ट्रांसफर बा स्थानांतरित हेबार जुग अटे। एबे तुमको कनिष्ठ रु उत्तम पुरुष हेबाको पड़िबो। प्रश्न, बाबांक सहित क्यों संतान मानकर मध्य महिमा गान करा जाय थाए? उत्तर, जो माने शिक्षक हुई अनेक आत्मांकर कल्याण करिवार निमित्त होइथांती, बाबांक सहित सेमानंकर मध्य महिमा गायन करा जाय थाए। करी कराइबा बाला बाबा पिलामानंक द्वारा अनेकंकर कल्याण कराय थांती, तेनो पिलामानंकर मध्य महिमा होइ जाउछी। कहुछंती बाबा, अमुक मो उपरे दया कले जहा द्वारा मु कौन थिली कौन होई गली। टीचर न हेले आशीर्वाद मिली पारिबो नाही। ओम शांति। आत्मिक बाबा आत्मिक संतान मानंकु पचारुछंती, प्रथमे बुझाउछंती तापरे पचारुछंती। एबे बाबांकु पिला माने जानी गले, जदियो केही केही सर्वव्यापी भी कहुछंती, किंतु ता पूर्वरु बाबांकु चिन्हिमा तो दरकार ना। बाबा किए चिन्हे पुणे कहिबा दरकार। बाबांकर निवास स्थान केउठी बाबांकु जाने ही नहंती, तेनो तांकर निवास स्थान विषय रे जानिबे केमिति? कहि देउछंती से तो नाम रूपरु अलगा, अर्थात किछि नहंती। तेनो जेउ जिनिस ही नाही तार रहिबा स्थान विषय रे किपरि विचार करा जिवो, एक कथा एबे तुमे माने जानो छो। बाबा प्रथमे प्रथमे तो निजर परिचय देछंती, पुणे रहिबार स्थान विषय रे बुझाउछंती। बाबा कहउछंती, मु तुमको ए रथ द्वारा परिचय देबा पई आसीछि। मु तो समस्तंगर पिता, जहांकु परम पिता कहा जाउछि। आत्मा को मध्य केही जानि नहंती, पितांकर नाम रूप देश काल नाही तो पिलामानंकर रपुणि केउठु आसीबो? पितांकर नाम रूप देश काल नाही तो पिलामानंकर पुणि केउठु आसीबो? जदि पिता ही नाम रूपरु अलगा तेबे पिलामाने पुणि केउठारु आसीबे? पिलामाने अछंती अर्थात पिता मध्य निश्चय अछंती। एथरु सिद्ध हेउछि जे से नाम रूपरु अलगा नहंती, पिलामानंकर मध्य नाम रूप रहिछि। भले से जत्ते भी सूक्ष्म होंतु ना काहेकि, आकाश सूक्ष्म हेले मध्य नाम तो आकाश रहिछि ना। जेपरि एही महाशून्य सूक्ष्म, सेहीपरि बाबा मध्य बहुत सूक्ष्म अटंती। पिला माने वर्णना करुछंती जे से विचित्र तारका अटंती, जे कि एहांको शरीर रे प्रवेश करुछंती, जहा को आत्मा कहा जाउछि। बाबा तो परम धाम रे ही रहुछंती, तहा तो रहिबार स्थान। ऊपर को दृष्टि जाउछि ना, ऊपर को आंगुल रे इशारा करी स्मरण करथांती, तेनो जहा को मने पकाउछंती ते निश्चय कोनोसी वस्तु होइथिबो। परम पिता परमात्मा तो कहुछंती ना, पुणे नाम रूपरु अलगा कहिबा एहा को अज्ञान कहा जाउछि। बाबांको जानिबा एहा को ज्ञान कहा जाउछि। ए कथा मध्य तुमे जानु छ जे आमे पूर्वरु अज्ञानी थिलु, बाबांको मध्य जानि नथिलु, निजको मध्य जानि नथिलु। एबे बुझि पारु छ आमे आत्मा अटो, शरीर नहे, आत्मा को अविनाशी कहा जाउछि। तेनु निश्चित कोनोसी जिनिस अटे ना, अविनाशी कौनसी नाम नुहे। अविनाशी अर्थात जहार विनाश हुए ना, तेणु निश्चित कौनसी वस्तु अटे। पिला मानंकु भल भाव रे बुझा जाइछि, मिठा मिठा संतान माने जहांकु संतान बोली कहउछंती सेही आत्मा माने अविनाशी अटंती। एक कथा आत्मा मानंकर पिता परम पिता परमात्मा बसी बुझाउछंती। एक खेल थरे मात्र होइथे, जेते बेले कि बाबा आसी पिला मानंकु निजरो परिचय देउछंती, मु मध्य ଅଭିନୟକାରୀ ଅଟେ। କିପରି ଅଭିନୟ କରୁଛି ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି। ପୁରୁଣା ଅର୍ଥାତ୍ ପତିତ ଆତ୍ମାକୁ ନୂଆ ପବିତ୍ର କରାଉଛନ୍ତି, ତେଣୁ ଶରୀର ମଧ୍ୟ ତୁମର ପୁଣି ସେଠାରେ ଫୁଲ ସଦୃଶ ହେବ। ଏହା ତ ବୁଦ୍ଧିରେ ଅଛି ନା। ଏବେ ତୁମେ ବାବା ବାବା କହୁଛ, ଏହି ଅଭିନୟ ତ ଚାଲିଛି ନା। ଆତ୍ମା ମଧ୍ୟ କହୁଛି ଆମମାନଙ୍କୁ ଶାନ୍ତିଧାମ ଘରକୁ ନେଇଯିବା ପାଇଁ ବାବା ଆସିଛନ୍ତି। ଶାନ୍ତିଧାମ ପରେ ହିଁ ହେଉଛି ସୁଖଧାମ। ଶାନ୍ତିଧାମ ପରେ ଦୁଃଖଧାମ ହୋଇପାରିବ ନାହିଁ। ନୂଆ ଦୁନିଆରେ ସୁଖ ଅଛି ବୋଲି କୁହାଯାଉଛି। ଏହି ଦେବୀ ଦେବତା ମାନେ ଯଦି ଚୈତନ୍ୟ ହୋଇଥାନ୍ତେ ଏବଂ ତାଙ୍କୁ ଯଦି କେହି ପଚାରିଥାନ୍ତେ ଆପଣମାନଙ୍କର ନିବାସ ସ୍ଥାନ କେଉଁଠି, ତେବେ ସେମାନେ କହିଥାନ୍ତେ ଆମେ ସ୍ୱର୍ଗରେ ରହୁଛୁ। ଏବେ ସେହି ଜଡ଼ ମୂର୍ତ୍ତି ତ କଥା କହିପାରିବ ନାହିଁ, ତୁମେ ତ କହିପାରିବ ନା, ଆମେ ବାସ୍ତବରେ ସ୍ୱର୍ଗବାସୀ ଦେବୀ ଦେବତା ଥିଲୁ, ପୁଣି 84 ଜନ୍ମର ଚକ୍ର ଲଗାଇ ଏବେ ସଙ୍ଗମ ଯୁଗକୁ ଆସିଛୁ। ଏହା ଟ୍ରାନ୍ସଫର ବା ସ୍ଥାନାନ୍ତରିତ ହେବାର ପୁରୁଷୋତ୍ତମ ସଙ୍ଗମ ଯୁଗ ଅଟେ। ପିଲାମାନେ ଜାଣିଛନ୍ତି ଆମେ ବହୁତ ଉତ୍ତମ ପୁରୁଷ ହେବାକୁ ଯାଉଛୁ। ଆମେ ପ୍ରତି 5000 ବର୍ଷ ପରେ ସତୁ ପ୍ରଧାନ ହୋଇଥାଉ। ସତୁ ପ୍ରଧାନ ମଧ୍ୟ କ୍ରମ ଅନୁସାରେ କୁହାଯିବ। ତେବେ ଏହି ସମସ୍ତ ପାଠ ଆତ୍ମାକୁ ମିଳିଛି ଏପରି କୁହାଯିବ ନାହିଁ କି ମନୁଷ୍ୟକୁ ପାଠ ମିଳିଛି। ମୁଁ ଆତ୍ମା, ମୋତେ ପାଠ ମିଳିଛି। ମୁଁ ଆତ୍ମା 84 ଜନ୍ମ ନେଉଛି। ମୁଁ ଆତ୍ମା ବାବାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଅଟେ। ଉତ୍ତରାଧିକାରୀ ସର୍ବଦା ପୁରୁଷ ହୋଇଥାନ୍ତି, ସ୍ତ୍ରୀ ନୁହେଁ। ଏବେ ତୁମ ସନ୍ତାନ ମାନଙ୍କୁ ପକ୍କା ବୁଝିବାକୁ ହେବ ଯେ ଆମେ ସବୁ ଆତ୍ମାମାନେ ପୁରୁଷ ଅଟୁ। ସମସ୍ତଙ୍କୁ ବେହଦର ବାବାଙ୍କ ଠାରୁ ବର୍ଷା ମିଳିଥାଏ। ଲୌକିକ ପିତାଙ୍କ ଠାରୁ କେବଳ ପୁଅକୁ ବର୍ଷା ମିଳିଥାଏ, ଝିଅକୁ ନୁହେଁ। ଏପରି ବି ନୁହେଁ, ଆତ୍ମା ସର୍ବଦା ସ୍ତ୍ରୀ ହୋଇଥାଏ। ବାବା ବୁଝାଉଛନ୍ତି ତୁମେ ଆତ୍ମା କେତେବେଳେ ପୁରୁଷ, କେତେବେଳେ ସ୍ତ୍ରୀର ଶରୀର ନେଉଛ। ବର୍ତ୍ତମାନ ସମୟରେ ତୁମେ ସମସ୍ତେ ମେଲ୍ସ ଅଟ। ସବୁ ଆତ୍ମାମାନଙ୍କୁ ଏକମାତ୍ର ବାବାଙ୍କ ଠାରୁ ବର୍ଷା ମିଳିଥାଏ। ସମସ୍ତେ ସନ୍ତାନ ହିଁ ସନ୍ତାନ ଅଟନ୍ତି। ସମସ୍ତଙ୍କର ପିତା ଜଣେ ହିଁ ଅଟନ୍ତି। ବାବା ମଧ୍ୟ କହୁଛନ୍ତି, ହେ ପିଲାମାନେ, ତୁମେ ସବୁ ଆତ୍ମାମାନେ ପୁରୁଷ ଅଟ, ମୋର ଆତ୍ମିକ ସନ୍ତାନ ଅଟ। ପୁଣି ଅଭିନୟ କରିବା ପାଇଁ ମେଲ୍ ଫିମେଲ୍ର ଉଭୟ ଦରକାର, ତେବେ ତ ମନୁଷ୍ୟ ସୃଷ୍ଟିର ବୃଦ୍ଧି ହେବ। ଏ କଥାକୁ ତୁମ ବ୍ୟତୀତ କେହି ବି ଜାଣିନାହାନ୍ତି। ଭଲେ କହୁଛନ୍ତି ଆମେ ସମସ୍ତେ ଭାଇ ଭାଇ ଅଟୁ, କିନ୍ତୁ କିଛି ବି ବୁଝୁନାହାନ୍ତି। ଏବେ ତୁମେ କହୁଛ, ବାବା ଆପଣଙ୍କ ଠାରୁ ଆମେ ଅନେକ ଥର ସମ୍ପତ୍ତି ନେଇଛୁ। ଆତ୍ମାର ଏହା ଦୃଢ଼ ନିଶ୍ଚୟ ହୋଇଯାଉଛି। ଆତ୍ମା ନିଶ୍ଚୟ ବାବାଙ୍କୁ ମନେ ପକାଇଥାଏ, କହିଥାଏ, ବାବା ଦୟାକର, ବାବା ଏବେ ଆପଣ ଆସନ୍ତୁ, ଆମେ ସମସ୍ତେ ଆପଣଙ୍କର ସନ୍ତାନ ହେବୁ। ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ଼ି ଆମେ ଆତ୍ମାମାନେ ଆପଣଙ୍କୁ ହିଁ ମନେ ପକାଇବୁ। ବାବା ବୁଝାଉଛନ୍ତି, ନିଜକୁ ଆତ୍ମା ଭାବି, ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ବାବାଙ୍କ ଠାରୁ ଆମେ କିପରି ବର୍ଷା ପାଉଛୁ, ପ୍ରତି 5000 ବର୍ଷ ପରେ ଆମେ ଏହି ଦେବତା କିଭଳି ହେଉଛୁ, ଏହା ମଧ୍ୟ ଜାଣିବା ଦରକାର ନା। ସ୍ୱର୍ଗର ବର୍ଷା କାହାଠାରୁ ମିଳୁଛି, ଏହା ଏବେ ତୁମେ ବୁଝୁଛ। ବାବା ତ ସ୍ୱର୍ଗବାସୀ ନୁହନ୍ତି, ପିଲାମାନଙ୍କୁ ବୁଝାଉଛନ୍ତି, ନିଜେ ତ ନର୍କରୁ ହିଁ ଆସୁଛନ୍ତି। ତୁମେ ମଧ୍ୟ ବାବାଙ୍କୁ ନର୍କକୁ ହିଁ ଡାକୁଛ, ଯେତେବେଳେ କି ତୁମେ ତମ ପ୍ରଧାନ ହୋଇଯାଉଛ। ଏହା ତମ ପ୍ରଧାନ ଦୁନିଆ ଅଟେ ନା। 5000 ବର୍ଷ ପୂର୍ବରୁ ଏମାନଙ୍କର ରାଜ୍ୟ ଥିଲା, ସେତେବେଳେ ଦୁନିଆ ସତୁ ପ୍ରଧାନ ଥିଲା। ଏହି କଥାକୁ, ଏହି ପାଠ ପଢାକୁ ତୁମେ ଏବେ ହିଁ ଜାଣୁଛ। ଏହା ହେଉଛି ମନୁଷ୍ୟରୁ ଦେବତା ହେବାର ପାଠ ପଢା। ମନୁଷ୍ୟ ସେ ଦେବତା କିଏ କରତ ନ ଲାଗି ବାର। ମନୁଷ୍ୟରୁ ଦେବତା ହେବାକୁ ସମୟ ଲାଗେ ନାହିଁ। ସନ୍ତାନ ହେଲ ଅର୍ଥାତ୍ ଉତ୍ତରାଧିକାରୀ ହେଲ। ବାବା କହୁଛନ୍ତି, ତୁମେ ସବୁ ଆତ୍ମା ମାନେ ମୋର ସନ୍ତାନ ଅଟ। ତୁମକୁ ମୁଁ ମୋର ସମ୍ପତ୍ତିର ଅଧିକାରୀ କରୁଛି। ତୁମେ ପରସ୍ପର ଭାଇ ଭାଇ ଅଟ। ତୁମର ରହିବାର ସ୍ଥାନ ବ୍ରହ୍ମଲୋକ ଅଥବା ନିର୍ବାଣ ଧାମ ଅଟେ, ଯାହାକୁ ନିରାକାର ଦୁନିଆ ମଧ୍ୟ କହୁଛନ୍ତି। ସବୁ ଆତ୍ମା ମାନେ ସେହିଠାରେ ରହିଥାନ୍ତି। ଏହି ସୂର୍ଯ୍ୟ ଚନ୍ଦ୍ର ଠାରୁ ମଧ୍ୟ ଉର୍ଦ୍ଧରେ ତୁମର ସୁଇଟ୍ ସାଇଲେନ୍ସ ଘର ରହିଛି, କିନ୍ତୁ ସେଠାରେ ତ ତୁମେ ସମସ୍ତେ ସବୁବେଳ ପାଇଁ ରହିଯିବ ନାହିଁ। ବସି ରହି କଣ କରିବ? ତେବେ ତାହା ତ ଯେପରି ଜଡ଼ ଅବସ୍ଥା ହୋଇଗଲା। ଯେତେବେଳେ ଆତ୍ମା ଏଠାକୁ ଆସି ଅଭିନୟ କରିବ, ସେତେବେଳେ ତାକୁ ଚୈତନ୍ୟ କୁହାଯିବ। ଆତ୍ମା ବାସ୍ତବରେ ଚୈତନ୍ୟ, କିନ୍ତୁ ପାଠ ନ କରିଲେ ତ ଜଡ଼ ହେଲା ନା। ତୁମେ ଏଠାରେ ଛିଡ଼ା ହୋଇ ଯଦି ହାତ ପାଦ ନ ଚଲାଇଲ ତ ଯେପରି ଜଡ଼ ହେଲ ନା, ସେଠାରେ ତ ପ୍ରକୃତ ଶାନ୍ତି ରହିଥାଏ। ଆତ୍ମା ମାନେ ଯେପରି ଜଡ଼ ଅବସ୍ଥାରେ ଥାନ୍ତି, କିଛି ହେଲେ ଅଭିନୟ କରିନଥାନ୍ତି। ଅଭିନୟ କରିବାର ତ ଶୋଭା ରହିଥାଏ ନା, ଶାନ୍ତି ଧାମରେ କି ଶୋଭା ଥିବ? ଆତ୍ମା ମାନେ ସୁଖ ଦୁଃଖର ଅନୁଭବରୁ ଉର୍ଦ୍ଧରେ ରହିଥାନ୍ତି, କିଛି ଅଭିନୟ ହିଁ କରୁନାହାନ୍ତି। ତେବେ ସେଠାରେ ରହି ଲାଭ କଣ? ପ୍ରଥମେ ସୁଖର ଅଭିନୟ କରିବାକୁ ହେବ। ପ୍ରତ୍ୟେକଙ୍କୁ ପ୍ରଥମରୁ ହିଁ ପାଠ ମିଳିଛି। କେହି କେହି ତ କହୁଛନ୍ତି ଆମର ମୋକ୍ଷ ଦରକାର, ଯେପରି ପାଣି ଫୁଟକା ପାଣିରେ ମିଶିଗଲା। ବାସ୍, ଆତ୍ମାର ଅସ୍ତିତ୍ୱ ଯେପରି କିଛି ହିଁ ନାହିଁ, କିଛି ଅଭିନୟ ତ କରିଲେ ଯେପରି ଜଡ଼ କୁହାଯିବ, କିଛି ଅଭିନୟ ନ କରିଲେ ଯେପରି ଜଡ଼ କୁହାଯିବ। ଚୈତନ୍ୟ ହୋଇ ମଧ୍ୟ ଜଡ଼ ହୋଇ ପଡି ରହିଲେ କଣ ଫାଇଦା? ଅଭିନୟ ତ ସମସ୍ତଙ୍କୁ କରିବାକୁ ହିଁ ପଡିବ। ତେବେ ହିରୋ ହିରୋଇନଙ୍କର ଅଭିନୟକୁ ମୁଖ୍ୟ ବୋଲି କୁହାଯାଏ। ତୁମ ସନ୍ତାନ ମାନଙ୍କୁ ହିରୋ ହିରୋଇନର ଉପାଧି ମିଳୁଛି। ଆତ୍ମା ଏଠାରେ ଅଭିନୟ କରୁଛି, ପ୍ରଥମେ ସୁଖର ରାଜ୍ୟ କରୁଛି, ପୁଣି ରାବଣର ଦୁଃଖର ରାଜ୍ୟକୁ ଯାଉଛି। ଏବେ ବାବା କହୁଛନ୍ତି ତୁମେ ସନ୍ତାନ ମାନେ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ, ଟିଚର ହୋଇ ଅନ୍ୟମାନଙ୍କୁ ବୁଝାଅ ଯେ ଟିଚର ହେଉନାହାନ୍ତି ତାଙ୍କର ପଦ କମ ହେବ। ଟିଚର ହେବା ବିନା କାହାକୁ ଆଶୀର୍ବାଦ କରି କିପରି ମିଳିବ? ଯେପରି କାହାକୁ ପଇସା ଦେଲେ ତାଙ୍କୁ ଖୁସି ଲାଗିଥାଏ ନା, ସେହିପରି ସେମାନେ ମନରେ ଭାବୁଛନ୍ତି ବ୍ରହ୍ମା କୁମାର କୁମାରୀ ଆମ ଉପରେ ଦୟା କରୁଛନ୍ତି, ଯେଉଁମାନେ ଆମକୁ କଣରୁ କଣ କରିଦେଉଛନ୍ତି। ଏମିତି ତ ଏକମାତ୍ର ବାବାଙ୍କର ହିଁ ମହିମା କରୁଛନ୍ତି। ୱାଃ ବାବା, ଆପଣ ଏହି ପିଲାମାନଙ୍କ ଦ୍ଵାରା ଆମର କେତେ କଲ୍ୟାଣ କରୁଛନ୍ତି। କାହା ଦ୍ଵାରା ତ ହେଉଛି ନା, ବାବା କରନ କରାବନ ହାର ଅଟନ୍ତି, ତୁମ ଦ୍ଵାରା କରାଉଛନ୍ତି, ତୁମର କଲ୍ୟାଣ ହେଉଛି। ତେଣୁ ତୁମେ ପୁଣି ଅନ୍ୟମାନଙ୍କୁ ବାବାଙ୍କର ପରିଚୟ ଦେଉଛ। ଯେତେ ଯିଏ ସେବା କରୁଛନ୍ତି ସିଏ ସେତେ ଉଚ୍ଚ ପଦ ପାଉଛନ୍ତି। ରାଜା ହେବାକୁ ହେଲେ ପ୍ରଜା ମଧ୍ୟ କରିବାକୁ ପଡିବ। ଯିଏ ଭଲ ନମ୍ବର ରଖିବେ ସେ ମଧ୍ୟ ରାଜା ହେବେ। ମାଳା ତିଆରି ହେଉଛି ନା, ତେବେ ନିଜକୁ ପଚାରିବା ଉଚିତ ଆମେ ମାଳାରେ କେଉଁ ନମ୍ବରରେ ରହିବୁ। ନ ରତ୍ନ ମୁଖ୍ୟ ଅଟନ୍ତି ନା, ଯିଏ ହୀରା ତିଆରି କରୁଛନ୍ତି ସେ ମଝିରେ ଅଛନ୍ତି, ହୀରାକୁ ମଝିରେ ରଖିଥାନ୍ତି। ମାଳାର ଉପରେ ଫୁଲ ମଧ୍ୟ ଅଛି ନା, ଶେଷରେ ତୁମେ ଜାଣିପାରିବ କିଏ କିଏ ମୁଖ୍ୟ ଦାନା ହେବେ, ଯିଏ କି ରାଜା ବଂଶରେ ଆସିବେ। ପଛରେ ତୁମକୁ ନିଶ୍ଚୟ ଏସବୁର ସାକ୍ଷାତକାର ହେବ, ଦେଖିବ କିପରି ଏମାନେ ସମସ୍ତେ ଦଣ୍ଡ ପାଉଛନ୍ତି। ଆରମ୍ଭରେ ଦିବ୍ୟ ଦୃଷ୍ଟି ଦ୍ଵାରା ତୁମେ ସୂକ୍ଷ୍ମଲୋକରେ ଦେଖୁଥିଲ, ଏହା ମଧ୍ୟ ଗୁପ୍ତ। ଆତ୍ମା ଦଣ୍ଡ କେଉଁଠାରେ ଭୋଗ କରୁଛି ଏହା ମଧ୍ୟ ଡ୍ରାମାରେ ପାର୍ଟ ଅଛି। ଗର୍ଭ ଜେଲରେ ଦଣ୍ଡ ମିଳିଥାଏ। ଜେଲରେ ଧର୍ମରାଜଙ୍କୁ ଦେଖି ପୁଣି କହିଥାନ୍ତି ମୋତେ ବାହାରକୁ ବାହାର କରିଦିଅ। ରୋଗ ଆଦି ହେଉଛି ଏହା ମଧ୍ୟ କର୍ମର ହିସାବ ନା, ଏସବୁ ବୁଝିବାର କଥା। ବାବା ତ ନିଶ୍ଚୟ ସତ୍ୟ ହିଁ ଶୁଣାଇବେ ନା। ଏବେ ତୁମେମାନେ ସତ୍ ଚରିତ୍ରବାନ ହେଉଛ, ଯେଉଁମାନେ ବାବାଙ୍କ ଠାରୁ ଶକ୍ତି ପ୍ରାପ୍ତ କରିଥାନ୍ତି ସେହିମାନଙ୍କୁ ହିଁ ସତ୍ ଚରିତ୍ରବାନ କୁହାଯାଏ। ତୁମେ ବିଶ୍ୱର ମାଲିକ ହେଉଛ ନା, ତେଣୁ ତୁମଠାରେ କେତେ ଶକ୍ତି ରହିଛି ସେଠାରେ ହଙ୍ଗାମା ଇତ୍ୟାଦିର କୌଣସି କଥା ରହିବ ନାହିଁ। ଶକ୍ତି କମ୍ ହୋଇଗଲେ କେତେ ହଙ୍ଗାମା ହୋଇଯାଉଛି। ଅଧା କଳ୍ପ ପାଇଁ ତୁମ ସନ୍ତାନ ମାନଙ୍କୁ ଶକ୍ତି ମିଳୁଛି, ତାହା ପୁଣି ପୁରୁଷାର୍ଥର କ୍ରମ ଅନୁସାରେ ମିଳୁଛି। ସମସ୍ତେ ସମାନ ରୂପରେ ନା ଶକ୍ତି ପାଇପାରିବେ ନା ପଦ ପାଇପାରିବେ, ଏହା ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି। ଡ୍ରାମାରେ ଅନାଦି ନିର୍ଦ୍ଧାରିତ ହୋଇ ରହିଛି। କେହି କେହି ପଛରେ ଆସୁଛନ୍ତି, ଗୋଟିଏ ଦୁଇଟି ଜନ୍ମ ନେଇ ଶରୀର ତ୍ୟାଗ କରିଦେଉଛନ୍ତି, ଯେପରି ଦୀପାବଳିରେ ମଶାମାନେ ରାତ୍ରିରେ ଜନ୍ମ ନେଇ ସକାଳ ମରିଯାଇଥାନ୍ତି। ସେମାନେ ତ ଅସଂଖ୍ୟ ରହିଥାନ୍ତି, ମନୁଷ୍ୟମାନଙ୍କର ତ ପୁଣି ବି ଜନସଂଖ୍ୟା ଗଣନା ହେଉଛି। ପ୍ରଥମେ ପ୍ରଥମେ ଯେଉଁ ଆତ୍ମାମାନେ ଆସୁଛନ୍ତି, ତାଙ୍କର ଆୟୁଷ କେତେ ବଡ଼ ହୋଇଥାଏ। ତୁମ ପିଲାମାନଙ୍କୁ ବହୁତ ଖୁସି ହେବା ଉଚିତ ଯେ ଆମର ଆୟୁଷ ବହୁତ ବଡ଼ ହେବ। ତୁମେ ଏବେ ପୁରା ପାଠ କରୁଛ, ବାବା ତୁମମାନଙ୍କୁ ହିଁ ବୁଝାଉଛନ୍ତି ତୁମେ କିପରି ସମ୍ପୂର୍ଣ୍ଣ ପାଠ କରୁଛ। ପାଠ ପଢା ଅନୁସାରେ ଉପରୁ ଅଭିନୟ କରିବାକୁ ଆସୁଛ, ନୂଆ ଦୁନିଆ ପାଇଁ ତୁମେ ଏହି ପାଠ ପଢୁଛ। ବାବା କହୁଛନ୍ତି ଅନେକ ଥର ପଢାଇଛି ଏବଂ ଏହି ପାଠ ପଢା ଅବିନାଶୀ ହୋଇଯାଉଛି। ଅଧା କଳ୍ପ ପାଇଁ ତୁମେ ପ୍ରାରବ୍ଧ ପାଉଛ, ବିନାଶୀ ପାଠ ପଢା ଦ୍ଵାରା ତୁମକୁ ସୁଖ ମଧ୍ୟ ଅଳ୍ପ କାଳ ପାଇଁ ମିଳିଥାଏ। ବର୍ତ୍ତମାନ ଯଦି କେହି ବାରିଷ୍ଟର ହେଉଛନ୍ତି, ତେବେ ପୁଣି କଳ୍ପ ଉପରେ ମଧ୍ୟ ବାରିଷ୍ଟର, କଳ୍ପ ପରେ ମଧ୍ୟ ବାରିଷ୍ଟର ହେବେ, ଏକଥା ମଧ୍ୟ ତୁମେ ଜାଣିଛ। ସମସ୍ତଙ୍କର ଯାହା ବି ପାଠ ରହିଛି, ସେହି ପାଠ କଳ୍ପ କଳ୍ପ ଚାଲିବ। ଦେବତା ହୁଅନ୍ତୁ ଅଥବା ଶୂଦ୍ର, ପ୍ରତ୍ୟେକଙ୍କର ସେହି ପାଠ ଚାଲିବ ଯାହା କଳ୍ପ କଳ୍ପ ଚାଲିଥାଏ, ଏଥିରେ କୌଣସି ଫରକ ରହିପାରିବ ନାହିଁ। ପ୍ରତ୍ୟେକ ନିଜ ନିଜର ଅଭିନୟ କରି ଚାଲିଛନ୍ତି, ଏସବୁ ପୂର୍ବ ପ୍ରସ୍ତୁତ ଖେଳ ଅଟେ। ପଚାରୁଛନ୍ତି ପୁରୁଷାର୍ଥ ବଡ଼ ନା ପ୍ରାରବ୍ଧ ବଡ଼? ପୁରୁଷାର୍ଥ ବିନା ତ ପ୍ରାରବ୍ଧ ମିଳିନଥାଏ। ରାମ ଅନୁସାରେ ପୁରୁଷାର୍ଥ ଦ୍ଵାରା ପ୍ରାରବ୍ଧ ମିଳିଥାଏ, ତେଣୁ ସମସ୍ତ ବୋଝ ଡ୍ରାମା ଉପରେ ଆସିଯାଉଛି। ପୁରୁଷାର୍ଥ କେହି କରୁଛନ୍ତି କି କରୁନାହାନ୍ତି, ଆସିକରି ମଧ୍ୟ ପୁରୁଷାର୍ଥ କରୁନାହାନ୍ତି, ତେଣୁ ପ୍ରାରବ୍ଧ ମଧ୍ୟ ମିଳୁନାହିଁ। ସାରା ଦୁନିଆରେ ଯେଉଁ ଅଭିନୟ ଚାଲୁଛି ସେସବୁ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଆଦିରୁ ଅନ୍ତ ପର୍ଯ୍ୟନ୍ତ ଆତ୍ମାରେ ପୂର୍ବରୁ ହିଁ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଯେପରି ତୁମ ଆତ୍ମାରେ 84 ଜନ୍ମର ପାଠ ରହିଛି, ହିରୋ ବି ହେଉଛନ୍ତି ତ ପୁଣି କୌଡ଼ି ସଦୃଶ ମଧ୍ୟ ହୋଇଯାଉଛନ୍ତି। ଏସବୁ କଥା ତୁମେ ଏବେ ଶୁଣୁଛ। ସ୍କୁଲରେ ଯଦି କେହି ଫେଲ ହୋଇଗଲେ, ତେବେ କୁହନ୍ତି ଇଏ ବୁଦ୍ଧିହୀନ ଅଟେ, ଧାରଣା ହେଉ ନାହିଁ, ଏହାକୁ ଭେରାଇଟି ବୃକ୍ଷ, ଭେରାଇଟି ଫିଚର୍ସ କୁହାଯାଉଛି। ଏହି ଭେରାଇଟି ବୃକ୍ଷର ଜ୍ଞାନ ବାବା ହିଁ ବୁଝାଉଛନ୍ତି, କଳ୍ପ ବୃକ୍ଷ ଉପରେ ମଧ୍ୟ ବୁଝାଉଛନ୍ତି। ବରଗଛର ଉଦାହରଣ ମଧ୍ୟ ଏହା ଉପରେ ରହିଛି, ତାର ବହୁତ ଶାଖା ପ୍ରଶାଖା ପ୍ରସାରିତ ହୋଇଥାଏ। ପିଲାମାନେ ବୁଝୁଛନ୍ତି ଆମର ଆତ୍ମା ଅବିନାଶୀ ଅଟେ, ଶରୀର ତ ବିନାଶ ହୋଇଯିବ, ଆତ୍ମା ହିଁ ଧାରଣ କରୁଛି, ଆତ୍ମା ହିଁ 84 ଜନ୍ମ ନେଇଥାଏ, ଶରୀର ତ ବଦଳି ଚାଲିଛି, ସେ ଆତ୍ମା ହିଁ ରହୁଛି, ଆତ୍ମା ହିଁ ଭିନ୍ନ ଭିନ୍ନ ଶରୀର ନେଇ ଅଭିନୟ କରୁଛି। ତେବେ ଏହା ନୂଆ କଥା ହେଲା ନା? ତୁମକୁ ମଧ୍ୟ ଏବେ ଏହି ଜ୍ଞାନ ମିଳୁଛି, କଳ୍ପ ପୂର୍ବରୁ ମଧ୍ୟ ତୁମେମାନେ ଏହିପରି ବୁଝିଥିଲ। ବାବା ମଧ୍ୟ ଭାରତକୁ ହିଁ ଆସୁଛନ୍ତି, ତୁମେ ସମସ୍ତଙ୍କୁ ସନ୍ଦେଶ ଦେଇ ଚାଲିଛ, କେହି ବି ଏପରି ରହିବେ ନାହିଁ ଯାହାକୁ ସନ୍ଦେଶ ନ ମିଳିବ, ସନ୍ଦେଶ ଶୁଣିବାର ଅଧିକାର ସମସ୍ତଙ୍କର ରହିଛି। ପୁଣି ବାବାଙ୍କ ଠାରୁ ବର୍ଷା ମଧ୍ୟ ନେବେ, କିଛି ତ ଶୁଣିବେ ନା, କାରଣ ସେମାନେ ମଧ୍ୟ ବାବାଙ୍କର ସନ୍ତାନ ଅଟନ୍ତି। ବାବା ବୁଝାଉଛନ୍ତି ମୁଁ ତୁମ ଆତ୍ମାମାନଙ୍କର ପିତା ଅଟେ, ମୋ ଦ୍ଵାରା ତୁମେ ଏହି ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିବା ଦ୍ଵାରା ଏହି ପଦ ପାଉଛ, ବାକି ସମସ୍ତେ ମୁକ୍ତିକୁ ଚାଲିଯାଉଛନ୍ତି। ବାବା ତ ସମସ୍ତଙ୍କର ସଦ୍ଗତି କରୁଛନ୍ତି, ଗାୟନ କରୁଛନ୍ତି, ଓହୋ ବାବା ତୁମର ଲୀଳା, କଣ ଲୀଳା, କିପରି ଲୀଳା, ଏହି ପୁରୁଣା ଦୁନିଆକୁ ବଦଳାଇବାର ଲୀଳା ଅଟେ, ଏକଥା ଜାଣିବା ଦରକାର ନା। ଏହି କଥାକୁ ମନୁଷ୍ୟ ହିଁ ଜାଣିବେ ନା। ବାବା ତୁମ ପିଲାମାନଙ୍କୁ ହିଁ ଆସି ସବୁ କଥା ବୁଝାଉଛନ୍ତି। ବାବା ନଲେଜ ଫୁଲ ଅଟନ୍ତି, ତୁମକୁ ମଧ୍ୟ ନଲେଜ ଫୁଲ କରୁଛନ୍ତି। ତୁମେ ମଧ୍ୟ କ୍ରମାନୁସାରେ ନଲେଜ ଫୁଲ ହେଉଛ। ତେବେ ଯେଉଁମାନେ ବୃତ୍ତି ନେଉଛନ୍ତି ସେମାନଙ୍କୁ ହିଁ ନଲେଜ ଫୁଲ କୁହାଯିବ। ଆଚ୍ଛା ମିଠା ମିଠା ଶିଖିଲ ଧେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମୀୟ ପିତାଙ୍କର ଆତ୍ମୀୟ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ସର୍ବଦା ଏହି ସ୍ମୃତିରେ ରହିବାକୁ ହେବ ଯେ ମୁଁ ଆତ୍ମା ପୁରୁଷୋତ୍ତମ ଅଟେ। ମୋତେ ବାବାଙ୍କ ଠାରୁ ପୁରା ବର୍ଷା ନେବାକୁ ହେବ। ମନୁଷ୍ୟରୁ ଦେବତା ହେବାର ପାଠ ପଢ଼ିବାକୁ ହେବ ଏବଂ ପଢ଼ାଇବାକୁ ହେବ। ଦୁଇ ନମ୍ବର, ସାରା ଦୁନିଆରେ ଯେଉଁ ସବୁ ଅଭିନୟ ଚାଲୁଛି ସେ ସବୁ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଏଥିରେ ପୁରୁଷାର୍ଥ ଏବଂ ପ୍ରାରବ୍ଧ ଦୁଇଟି ଯାକ ନିର୍ଦ୍ଧାର୍ଯ୍ୟ ରହିଛି। ପୁରୁଷାର୍ଥ ବିନା ପ୍ରାରବ୍ଧ ମିଳିପାରିବ ନାହିଁ। ଏହି କଥାକୁ ଭଲ ଭାବରେ ବୁଝିବାକୁ ହେବ। ବରଦାନ, ଯେକୌଣସି ସେବାକୁ ସଚ୍ଚା ହୃଦୟର ସହିତ ବା ଲଗନର ସହିତ କରୁଥିବା ସଚ୍ଚା ଆତ୍ମିକ ସେବାଧାରୀ ହୁଅ। ସେବା ଯାହା ବି ହୋଇଥାଉ କିନ୍ତୁ ସେହି ସେବାକୁ ଯଦି ସଚ୍ଚା ହୃଦୟର ସହିତ ବା ଲଗନ ଅର୍ଥାତ୍ ସ୍ନେହର ସହିତ କରାଯିବ ତେବେ ସେଥିରେ 100 ନମ୍ବର ମିଳିବ। ସେବାରେ କେବେ ବି ଚିଡ଼ିଚିଡ଼ା ପଣିଆ ନ ଆସୁ ବା କାମ ତୁଟାଇ ଦେବା ହିସାବରେ ସେବା ନ ହେଉ। ତୁମର ସେବା ହିଁ ହେଉଛି ଅସଜଡ଼ାକୁ ସଜାଡ଼ିବା, ସମସ୍ତଙ୍କୁ ସୁଖ ଦେବା, ଆତ୍ମାମାନଙ୍କୁ ଯୋଗ୍ୟ ଏବଂ ଯୋଗୀ କରିବା, ଅପକାରୀର ଉପକାର କରିବା, ଆବଶ୍ୟକ ସମୟରେ ସମସ୍ତଙ୍କୁ ସହଯୋଗ ଦେବା। ଏହିଭଳି ସେବା କରୁଥିବା ଆତ୍ମାମାନେ ହିଁ ସଚ୍ଚା ଆତ୍ମିକ ସେବାଧାରୀ ଅଟନ୍ତି। ସ୍ଲୋଗାନ, ପବିତ୍ରତା ହିଁ ବ୍ରାହ୍ମଣ ଜୀବନର ନବୀନତା ଏବଂ ଜ୍ଞାନର ମୂଳଦୁଆ ଅଟେ। ଓମ୍ ଶାନ୍ତି।